ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରତନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘିଥିଲେ ରଥ। ରଥଯାତ୍ରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ପାତାଲି ଶ୍ରୀକ୍ଷେତ୍ର ଆର୍ ଭଟଲି ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ହେଉଛି ରଥଯାତ୍ରା। ସଂସଦର ବଜେଟ୍ ଅଧିବେଶନ ହେବା 22 ତାରିଖନୁ ହେବା ମୂଲ। 23 ତାରିଖ ଦିନ 2024-25 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଆଉ ରାୟବା 15 ଘୁଚିଲା ସିପିଇଟି ପରୀକ୍ଷା ତାରିଖ। ଶ୍ରୀକ୍ଷେତ୍ର ପୁରୀନୁ ଏଚ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଆର୍ ସୁଦର୍ଶନକୁ ସାଙ୍ଗେ ନେଇକରି 9 ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକେ ଘୋଷ ଯାତ୍ରା ଥି ଯାଉଛନ୍। ଏବତକ୍ ମିଳିଥିବା ସୂଚନା ଅନୁସାରେ ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ଉତରୁ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଶ୍ରଦ୍ଧାବାଲି ଆଡ଼କେ ଯାଉଛି। ଘଣ୍ଟ, ଶଙ୍ଖ, ହରିବୋଲ, ହୁଲହୁଲି ଭିତରେ ଭକ୍ତମାନେ ଦୁହି ରଥକେ ଘିଚି ଘିଚି ନେଉଛନ୍। ଆର୍ କେତେ ସମୟ ଉତରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଘିଚା ମୂଲ ହେବା। ଇବଛର ତିଥିକ୍ଷୟ ହୋଇଥିବାରୁ ଆଜି ଶ୍ରୀଗୁଣ୍ଡିଚା ଦିନ ହିଁ ଶ୍ରୀବିଗ୍ରହଙ୍କର ନବଯୌବନ ଦର୍ଶନ ଆର୍ ନେତ୍ରୋଚ୍ଛ ଭିଲ୍ ହେଉଛି। ପହପହର 4:04 ମଙ୍ଗଲ ଆଳତି ଶେଷ ହେଲା ଉତରୁ ମୈଲମାର ଅବକାଶ ପୂଜା କରାଯାଇକରି 10 ଅବତାର ଠାକୁରଙ୍କୁ ବାହୁଡ଼ା ବିଜେ କରାଯାଇଥିଲା। ତେତୁରୁ ତାଟି ଫିଟାଯିବାର ସଙ୍ଗେ ଦୈତାପତି ସର୍ବାଙ୍ଗର ନେତ୍ରୋଚ୍ଛବ ବନ୍ଦାପନା ନୀତି ସକାଳର 6 ବଜା ତକ ସରିଥିଲା। ଶ୍ରୀଜୀଉମାନଙ୍କର ବାକି ଦୈନନ୍ଦିନ ନୀତି ଉତରୁ ସେନାପଟା ଲାଗି ରଥ ପ୍ରତିଷ୍ଠାର ମଙ୍ଗଳାର୍ପଣ କରାଯାଇକରି ଧାଡ଼ି ପହଣ୍ଡି ମୂଲ ହୋଇଥିଲା। ଧାରି ସମୟ ଅନୁସାରେ ପହିଲା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଶ୍ରୀଜୀଉମାନଙ୍କର ଦର୍ଶନ କଲା ଉତରୁ ଗଜପତି ମହାରାଜା ରଥମାନଙ୍କୁ ଛେରା ପହଁରା ନୀତି କରିଥିଲେ। ଏବଛର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରାଟି ଭାଗ ନେଇଛନ୍। ସେ ବଡ଼ଦାଣ୍ଡନ ଶ୍ରୀଜୀଉମାନଙ୍କର ଦର୍ଶନ କରବାର ସହିତ ରଥ ଘିଚିଛନ୍। ତାଙ୍କର ସଙ୍ଗେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଶ୍ରୀଜୀଉମାନଙ୍କୁ ଦର୍ଶନ କରବାର ସହିତ ରଥ ଘିଚିଛନ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଲ୍ ରଥାରୂଢ଼ ମହାପୁରୁମାନଙ୍କର ଦର୍ଶନ କରିଥିଲେ। ଶ୍ରୀକ୍ଷେତ୍ର ପୁରୀ ସହିତ ଆଜି ରାଜ୍ୟର ଗାଁ ସହର ସବୁନୁ ରଥଯାତ୍ରା ହେଉଛି। ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରନ ଶ୍ରୀମନ୍ଦିରର ନୀତିକାନ୍ତି ଆର୍ ପରମ୍ପରା ଅନୁସାରେ ରଥଯାତ୍ରା ହେଉଛି। ତ୍ରିକୁଟ ପର୍ବତର ଛଲିଆ ଶିଖର ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତମାନେ ଧାଡ଼ି ପହଣ୍ଡିତି 108 ପାଉଚ୍ ଉତରେଇକରି ବଡ଼ଦାଣ୍ଡକେ ଆଣିଥିଲେ ଆର୍ ମହାପୁରୁମାନଙ୍କୁ ରଥେ ବିରାଜମାନ କରାଯାଇଥିଲା। ତାରୁତରୁ ରଥଘିଚା ମୂଲ ହୋଇଛି। ପାତାଲି ଶ୍ରୀକ୍ଷେତ୍ରନୁ ରଥଯାତ୍ରା ଲାଗି ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି। ବରଗଡ଼ ଜିଲ୍ଲାର ଭଟଲିନୁ ଦଧିମାମନ ମହାପୁରୁଙ୍କ ରଥଯାତ୍ରା ହୋଇଛି। ଆଜି ପହପହନୁ ସବୁ ନୀତିକାନ୍ତି ସଙ୍ଗେ ମହାପୁରୁଙ୍କର ନେତ୍ରୋତ୍ସବ ଆର୍ ନବଯୌବନ ଦର୍ଶନ ହୋଇଥିଲା। ମହାପୁରୁଙ୍କୁ ପହଣ୍ଡି କରିକି ରଥ ଦାଣ୍ଡକେ ନିଆଯାଇଥିଲା। ସେନ ଛେରା ପହଁରା ଉତରୁ ଦଧିବାମନ ମହାପୁରୁଙ୍କରୁ ରଥନୁ ବିରାଜମାନ କରାଯାଇଥିଲା। ମଙ୍ଗଲ ଆଳତି ଆର୍ ଛୋଟ ଛୋଟ ଛୁଆମାନଙ୍କର ରଥ ଛୁଆଁ ବିଧି ଉତରୁ ରଥଘିଚା ମୂଲ ହୋଇଥିଲା। ପାଗ ଭଲ ଥିବାରୁ ଦଧିବାମନଙ୍କ ରଥଯାତ୍ରାର ଲାଗି ପଶ୍ଚିମ ଓଡ଼ିଶା ସହିତ ପଡ଼ୋଶୀ ଛତିଶଗଡ଼ ରାଜୁ ଖୁବ୍ ସଂଖ୍ୟାତି ଭକ୍ତଙ୍କର ସମାଗମ ହୋଇଛି। ସମ୍ବଲପୁର ରାଖୋଲ ସହର ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାରୁ ରଥଯାତ୍ରା ହେଉଛି। ସମ୍ବଲପୁରନୁ ଝାଡ଼ୁଆପଡ଼ାର ବ୍ରହ୍ମପୁରା ମହାପୁରୁଙ୍କର ପହଣ୍ଡି ଉତରୁ ବାକିପଡ଼ାମାନଙ୍କୁ ମହାପୁରୁଙ୍କମାନଙ୍କର ପହଣ୍ଡି କରାଯାଇଥିଲା। ରଥମାନଙ୍କୁ ବିରାଜୁଥିବାର ମହାପୁରୁଙ୍କର ଠାନେ ଭାତଖୁଆନୀ ହୋଇସାରିଥିବାର ଛୁଆମାନଙ୍କ ରଥଛୁଆଁ ବିଧି କରାଯାଇଥିଲା। ତାରୁତରୁ କେନ୍ ଯୁଗୁ ଚଲିଆସୁଥିବାର ପରମ୍ପରା ଅନୁସାରେ ବଡ଼ ସଡ଼ଖେ ସଭା ଆଘୋ ବ୍ରହ୍ମପୁରା ମହାପୁରୁଙ୍କ ରଥ ଉତରୁ ବାକିପଡ଼ାମାନଙ୍କର ରଥଘିଚା ଚାଲିଛି। ବୌଦ୍ଧନ ଉପରବେଲା ରଥଘିଚା ମୂଲ ହୋଇଛି। ଜଗନ୍ନାଥ ମନ୍ଦିରନ ସକାଳେ 3 ମହାପୁରୁଙ୍କର ନବଯୌବନ ଦର୍ଶନ ଆର୍ ନେତ୍ରୋତ୍ସବ ହୋଇଥିଲା। ମଇଦାନେ 3 ମହାପୁରୁଙ୍କୁ ପହଣ୍ଡି କରିକି ରଥକେ ଅଣାଯାଇଥିଲା। ଉପରବେଲା ରଥଘିଚା ମୂଲ ହୋଇଛି। ଦେବଗଡ଼ ପୁରୁଣାଗଡ଼ନୁ ଥିବାର ଜଗନ୍ନାଥ ମନ୍ଦିର ଥି ଆଜି ସକାଳୁ ମହାପୁରୁଙ୍କର ନବଯୌବନ ଦର୍ଶନ ଆର୍ ନେତ୍ରୋତ୍ସବ ହୋଇଥିଲା। ସଞ୍ଜବେଲା 3 ମହାପୁରୁଙ୍କୁ ପହଣ୍ଡିଥି ଅଣାଯାଇକରି ରଥତି ବିରାଜମାନ କରାଯାଇଛି। ନୂଆପଡ଼ା ଜିଲ୍ଲାର ଖଡ଼ିଆଲନୁ ଦଧିବାମନ ମନ୍ଦିର ସାନଗୁଡ଼ି ଆର୍ ମଝିଆଗୁଡ଼ିନୁ ରଥଯାତ୍ରା ହେଉଛି। ଯୁବରାଜ ଦେବ ଦେବ ସିଂ ଦେଓ ଛେରା ପହଁରା କଲା ଉତ୍ରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାଡ଼ୁ ରୂଢ଼ କରାଯାଇଥିଲା। ଦେବୀ ସୁଭଦ୍ରାଙ୍କ ରଥକେ ଖାଲି ମହିଳାମାନେ ଘିଚିଥିଲେ। ହେନ୍ତା କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟନା ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ରଥଯାତ୍ରା ହେଉଛି। ଭବାନୀପାଟନାନୁ ମହାପ୍ରଭୁମାନଙ୍କର ପହଣ୍ଡି ବିଜେତି ରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ରଙ୍କର ପାଟ ଦୌଡ଼ି ଧରିଥିବାର ବେଳେ ରାଜ ପରିବାରର ସଦସ୍ୟ ଫତେ କେଶରୀ ଦେଓ ଦେବୀ ସୁଭଦ୍ରାଙ୍କର ଆର୍ ଅର୍କ କେଶରୀ ଦେଓ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ବିଜେ କରିଥିଲେ। ତାର୍ ଉତ୍ରୁ ରଥ ଘିଚା ମୂଲ ହୋଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେନ୍ତା ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ଅବସରରେ ରାଜ୍ୟର ଲୋକଙ୍କୁ ଶୁଭେଚ୍ଛା ଜଣାବାର ସାଙ୍ଗେ ରାଜ୍ୟର ବିକାଶ ସହିତ ସମକ୍ରିର ଜୀବନଟି ସୁଖ ଶାନ୍ତି ଭରିଯାଉ ବୋଲିକରି କାମନା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭି ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପୁରୀନୁ ଗୋବର୍ଦ୍ଧନ ପୀଠକେ ଯାଇକରି ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଏହି ଚାରିଦିନିଆ ଓଡ଼ିଶା ଗସ୍ତଟି ଆବାକାଲ ଖଣ୍ଡଗିରି ଆର୍ ଉଦୟଗିରି ଗୁମ୍ଫା ପରିଦର୍ଶନ କରବାର ସହିତ ବିଭୂତି କାନୁନ୍ଗୁ କଳା ଆର୍ ହସ୍ତଶିଳ୍ପ ମହାବିଦ୍ୟାଳୟ ଆର୍ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଯାଇକରି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ମତ ବିନିମୟ କରବାର କାର୍ଯ୍ୟକ୍ରମ ରହିଛି। ଇତାର ସଙ୍ଗେ ରାଷ୍ଟ୍ରପତି ଭୁବନେଶ୍ୱର ପାଖର ହରିଡ଼ାମଡ଼ା ଗାଁ ବ୍ରହ୍ମକୁମାରୀ ଅନୁଷ୍ଠାନ ତରଫୁ ତିଆରି ହୋଇଥିବା ଦିବ୍ୟ ରିଟ୍ରିଟ୍ କେନ୍ଦ୍ରକେ ଉଦ୍ଘାଟନ କରବାର ସହିତ ଲାଇଫ୍ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନ ଶୁଭାରମ୍ଭ କରବେ। ଏବଂ 9 ତାରିଖ ଓଡ଼ିଶା ଗସ୍ତର ଶେଷ ଦିନ ରାଷ୍ଟ୍ରପତି ଭୁବନେଶ୍ୱରର ନାଇଜରର 13 ନମ୍ଘର ସ୍ନାତକ ସମାରୋହଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय, सरल है सुलभ है पारदर्शी, तकनीकी युक्त है और है स्वदेशी, इसमें है महिलाओं बुजुर्गों का सम्मान शामिल है, इसमें जन जन की आन, साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
ସଂସଦର ବଜେଟ୍ ଅଧିବେଶନ ଏବେ 22 ତାରିଖନୁ ମୂଲ ହୋଇକରି ଅଗଷ୍ଟ ମାସର 12 ତାରିଖ ତକ ଚାଲବା ବୋଲି କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ସେ କହିଛନ୍ତି ଯେ ଏବେ 22 ତାରିଖ ଦିନ ଲୋକସଭା ଆର୍ ରାଜ୍ୟସଭାର ଅଧିବେଶନ ଡକାବାର ଲାଗି ସରକାରଙ୍କର ପ୍ରସ୍ତାବକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍। ଏବେ 23 ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାର 2024-25 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରବେ। ସେ ଲଗାତାର 7 ନମ୍ଘର ଥର ଲାଗି ବଜେଟ୍ ଆଣିକରି ରେକର୍ଡ ଭିଲ୍ କରବେ। ଇନୁ ଜଣାଇ ଦିଆଯାଇପାରେ ଫ୍ରି ବର୍ଷର ଫେବୃୟାରୀ ମାସେ କେନ୍ଦ୍ରୀୟ ବଜେଟ୍ ଆସି ହେଲେ ଏ ବର୍ଷର ସାଧାରଣ ନିର୍ବାଚନ ଲାଗି ଗଲା ଫେବୃୟାରୀ ମାସେ ଅନ୍ତରୀଣ ବଜେଟ୍ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ନମ୍ଘର ପାଲିର ଏଟା ପହିଲା ବଜେଟ୍ ହେବା। ରାଜ୍ୟ ଆଇବା କାଲ୍ ହେବାରକେ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟିକେ ଆଇବା 15 ତାରିଖକେ ଘୁଚା ଯାଇଛେ ବୋଲି ଷ୍ଟାଫ୍ ସିଲେକ୍ସନ ବୋର୍ଡ ତରଫ ସୂଚନା ଦିଆଯାଇଛି। ହେଲେ 8 ତାରିଖ ଦିନ ଯେନ୍ ଯେନ୍ ବିଷୟ ପରୀକ୍ଷା ଯେନ୍ ସିଟିଂଟି ଥିଲା ସେ ଅନୁସାରେ 15 ତାରିଖ ପରୀକ୍ଷା ହେବା ବୋଲିକରି କୁହାଯାଇଛି। ଏ ବାବଦ ଅତକା ସୂଚନା ସାମ୍ସ ୱେବ୍ସାଇଟ୍ ଆର୍ ଏସ୍ଏସ୍ବି ୱେବ୍ସାଇଟ୍ଟି ଅଛେ। ଇନ ଜଣାଇ ଦିଆଯାଇପାରେ ଯେ ବର୍ଷର ଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା 2 ଦିନ ଧରିକରି ହେଉଥିବାରୁ ରାଜ୍ୟ ସରକାର 2 ଦିନ ଛୁଟି ଘୋଷଣା କରିଛନ୍। ଆଇବା କାଲ୍ ସୋମବାର ଦିନ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନ ସଙ୍ଗେ ସରକାରୀ ଆର୍ ଘରୋଇ ସ୍କୁଲ୍ କଲେଜ ଆର୍ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା। ଭାରତୀୟ ଜନତା ପାର୍ଟିର ପାନପୋଷ ସାଂଗଠନିକ ଜିଲ୍ଲା କାର୍ଯ୍ୟାଳୟନୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆର୍ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନାଗରିକ ସମ୍ଭର୍ଦ୍ଧନା ଆର୍ ମତଦାତା ଅଭିନନ୍ଦନ ସମାରୋହ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ସମାରୋହଟି ଅଧ୍ୟକ୍ଷତା କରିଥିଲେ। ଦଲମତ ନିର୍ବିଶେଷଟି ସଭେ ମିଶିକରି ସୁନ୍ଦରଗଡ଼ ଆର୍ ରାଉରକେଲାର ବିକାଶ ଲାଗି ନିଜକୁ ଉତ୍ସର୍ଗ କରବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଆହ୍ୱାନ ଜଣାଇଥିଲେ। ସମାରୋହଟି ଭିନ୍ ଭିନ୍ ସଂଗଠନର ପ୍ରତିନିଧିମାନେ ଭାଗ ନେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଇଲାକନ ତୋଡ଼ା ଗାଁନୁ ଆଜି ପହପହ ସମିଆତି ହାତୀ ଦଲିଦେବାନୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ଜଙ୍ଗଲକେ ଛତୁ ବେଟବାର ଲାଗି ଯାଇଥିବା ବେଳେ ହାତୀ ତାହାକୁ ଆକ୍ରମଣ କରିଥିଲା। ଖବର ପାଇକରି ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣା ଜାଗାକେ ଯାଇଥିଲେ। ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରତାରୂଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘିଥିଲେ ରଥ। ସଂସଦର ବଜେଟ୍ ଅଧିବେଶନ ହେବା 22 ତାରିଖ ନୁ ହେବା ମୂଲ ଆଉ ଆଇବା 15 ତାରିଖ କେ ଘୁଚଲା ସିପିଏଟି ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।